एथु अंते जानो कि कहंते साजनी की मो मन बिकल आज हुई काही की दक्ष चक्षु स्फुरु अछि मोर घन घन अदभुते लोत के मो पुराई नयन मळी नदी सई चूड़ी एक असंभव ए समय प्रवेश होइले कुसलब मातांक चरणे जाई कल्याण करीण सीता सुतंकु पूछिले एते बेल जाए बने किस करूथिल कोदंड गोटिए बाबू काहु जे शिव कहे देखी संशय मो मन मातांक वचन सुनिल बबले बाणी मोहर वचन एबे सुण गजननी श्रीरामचंद्र गोलीण अयोध्या लेखा थिला बड़ प्रतिज्ञा वचन अश्व मुंडे बांधी छाड़ी दे शत्रुघ्न नामे भाई थिला तार संगे चतुरंग बल घेनी थिला जे संगेण अश्व कु धइलु आंभे श्रद्धा करीण आंभर संगरे से अनेक से पड़िला रण भुई भ्रातृनाश शुणी क्रोधे श्रीराम आसीण अनेक युद्ध करीण मला से बहन आश्वासना करी ऋषि कुमारी अइले सचेत होइ रो दंती सदा शिव बोले हा हा श्री राम मोर हृद मंडन छाड़ीण गल मोते करी निधन जे दासी जन को करी एड़े निराश कहा को देई गल अयोध्या देश जे शोक मार्ग रे मोर बुड़ीला भेड़ा मंद दईब काटी देला मोर गला जे कि बुद्धि करी मु केणी की जीवी विधवा होई केते दिन बंचीबी जे केही तो सहाय बे नाही मोहर मोर बोलिए बने श्री रघुबीर जे दश दिग अंधार करीण गल किणा दासी की किंपा संगे न नेल जे हा हा लक्ष्मण हा हा हे शत्रुघ्न अयोध्या नग्र गण शून्य करीण जे माता गण सुनी की देह धरिबे गुण बाहुनी झुरी झुरी मरिबे जे सूर्य वंश आज हूँ होइला नाश भरत थाई आउ करिब एकिश जे जनक सुनी हेबे अंतर दाह कहई सदा शिव गीतरे हाजे शोक भरे नयन जुगड़ु बहे पानी माता मुख को चाह रोदन करती प्रबोधिण कहती जे जनक दुहिति वृथारे कहीं बाबू करु छोदन गहन हो ईण चल जनक भुवन बेनी भाई की जनक घेनी जीवे अयोध्या भरत को समर्पण देवे पिता राज्य तुम्हें नृपति होइब माता पिता छाड़ी स्वर्ग सुखे दीन नेब तुम्हु देखीण तुम्ह पिता मही माने दुख भूली सुख से पाइबे तो क्षण चलन मठ करीण मोर जीव धन कहई अधम सदा शिव दीन ताक वचन शुणी लब कुशनी बोलती ए मंत किंपा कह गो जननी माता पिता मारी पुत्र करे प्रभुपण से ही पुत्र जीवन अटे अकारण माता पिता खुड़ुता सदर नाश करी संसार मध्य रहीबु आंभे देह धरी आउन की आंभर जीवने अच्छी ଦେଶ କୁମ୍ଭର ସଙ୍ଗତେ ଆମ୍ଭେ ମରିବୁ ଅବଶ୍ୟ ଧିକ ଧିକ ଜୀବନ ଆମ୍ଭର ଯାଉ ନାଶ କହି ଅଧମ ଦିନ ସଦା ଶିବ ବୈଶ୍ୟ ବଚନ ଶୁଣିଣ ବୋଲନ୍ତି ରାମ ରାଣୀ ଭୋଧର୍ମ ଦେବତା ଏହା ଭି ଆଇଲୁ ଆଣି ଗେରସ୍ତ ଦିଅର ପୁତ୍ର ଘେନିଣ ସଙ୍ଗରେ ଏକା ବେଳକେ ପଶିବି ଅଗ୍ନିର ଭିତରେ ଉଠ ବାବୁ ହନୁମନ୍ତ କଢ଼ାଅ ହେ ବାଟ ଜହିଛନ୍ତି ଶ୍ରୀରାମ ତୁ କରାନେ ଭେଟ ଏହା ଶୁଣି ହନୁମନ୍ତ ଚରଣେ ପଡ଼ିଲେ ଶ୍ରୀରାମ ସୁମରି ହନୁ ଆଗରେ ଚଳିଲେ ସୀତା ଲବ କୁଶ ସର୍ବ ଋଷି ସୂତା ମେଳେ ପ୍ରବେଶ ହୋଇଲେ ଯାଇ ସଂଗ୍ରାମ ମଣ୍ଡଳେ ଦେଖିଲେ ପଡ଼ି ଅଛନ୍ତି ବୀର ଶତ୍ରୁଘନ ସଦାଶିବ କହେ ଉଚ୍ଚେ କଲେ ସେ ରଜନ
ହୋଇ ଏଡ଼େ ଅଲା
চৌদ বরস কল বনবাস মন জানি সেবা করি আহার নিদ্রা তেজিন বসি থাও করে ধনুষ ধরি সেহু গুণ সুমরি
পাপ মু কলি এড়ে দশা
ଲୋକ ସମ୍ଭାଳି ବୋଲନ୍ତି ଜନକ ନନ୍ଦିନୀ, ବାବୁ ହନୁମନ୍ତ ତୁମ୍ଭେ ଚଳ ଏହି କ୍ଷଣି, କାଷ୍ଠ ଆଣି ବେଗେ ଅଗ୍ନି ସଂଯୋଗ କର, ଅଗ୍ନିରେ ପଶିବି ମୁହିଁ ବିଳମ୍ବ ନ କର। ଆଜ୍ଞା ମାନି ହନୁମନ୍ତ ବିକ୍ରମୀଣ ଗଲା, ଗହନ ବନରେ ଯାଇ ପ୍ରବେଶ ହୋଇଲା, ଚନ୍ଦନ ଅଗୁରୁ କାଠ ବହୁତ ଆଣିଲା, ସମର ଭୂମିରେ ଆଣି ସଜାଡ଼ି ରଖିଲା, ବ୍ରହ୍ମ କପାଳରୁ ଅଗ୍ନି କରିଣ ବାହାର, କାଷ୍ଠ ମଧ୍ୟ ଲଗାଇଲେ ପବନ କୁମର, ଜଳିଲା ଅତି ପ୍ରଖରେ ପ୍ରଚଣ୍ଡ ଅନଳ, ଦିନ ସଦାଶିବ କହେ ହୋଇଣ ବିକଳ। ଏଠୁ ଅନନ୍ତରେ ଯେ ନାରଦ ମୁନି ବର ପ୍ରବେଶ ହୋଇଲେ ଯାଇ ବାଲ୍ମୀକି ଆଗର, ମୁନିଙ୍କ ମୁଖକୁ ଚାହିଁ ବୋଲନ୍ତି ସେ ବାଣୀ, ସୂର୍ଯ୍ୟ ବଂଶ ସମ୍ପଦ ସରିଲା ମହାମୁନି, ମୃଗୟାକୁ ଯାଇଥିଲେ ଲବକୁ ସବେନି, ମାଇଲେ ରାମ ଲକ୍ଷ୍ମଣ ଶତ୍ରୁଘ୍ନ ତିନି, ଆବର ଅନେକ ସୈନ୍ୟ ଯୁଦ୍ଧେ ନାଶ କଲେ, ଦୈବ ଯୋଗ ବାଳକେ ଏଡ଼େ କୃତ୍ୟ କଲେ, ଅଗ୍ନିରେ ପଶୁ ଅଛନ୍ତି ଜନକ ନନ୍ଦିନୀ, ଶ୍ରୀରାମ ଲକ୍ଷ୍ମଣ ଶତ୍ରୁଘ୍ନ ଭାଇ ତିନି, ଲବ କୁଶ ଆଦି କରି ପବନ ନନ୍ଦନ, ଅଗ୍ନିରେ ପଶିଣ ସର୍ବେ ହରାଇବେ ପ୍ରାଣ। ଶୁଣି ବାଲ୍ମୀକ ତତ୍କାଳେ ଗମିଲେ, ସମର ଭୂମିରେ ଯାଇ ପ୍ରବେଶ ହୋଇଲେ, ଦେଖିଣ ଚରଣ ତଳେ ପଡ଼ି ମହାସତୀ, ବୋଲନ୍ତି ଭବିତା ଦେଖ ଦୈବ ନୀତି, ଶ୍ରୀରାମ ଲକ୍ଷ୍ମଣ ଶତ୍ରୁଘ୍ନ ଆଦି ବୀର, ଯୁଦ୍ଧେ ନାଶ କଲେ ଆଜ ନାତିଏ ତୁମ୍ଭର, ସ୍ୱାମୀ କାର୍ଯ୍ୟ କରିବାର ମୋହର ଉଚିତ, ପ୍ରତିପାଳ ତୁମ୍ଭେ ନେଇ ଏହି ଦୁଇ ଭ୍ରାତ, କହି ଅଧମ ସଦା ଶିବ ଦିନହୀନ, ଏହା ଶୁଣି ବାଲ୍ମୀକ କହନ୍ତି ବଚନ। ଭୋ ପିତା ତୁମେ ପ୍ରତିକାର କର, ଜୀବଦାନ ଦିଅ ମୋର ଗେରସ୍ତ ଦେବର, ଶୁଣି ଯୋଗ ଧ୍ୟାନ ବସି ବାଲ୍ମୀକ ମୁନି, ଲୟ କରି ପଢ଼ିଲେ ସେ ମୃତ୍ୟୁ ସଞ୍ଜୀବନୀ, ଧ୍ୟାନ ତେଜି କମଣ୍ଡଳୁ ପାଣି ଘେନି କରେ, ସିଞ୍ଚିଲେ ରାମ ଲକ୍ଷ୍ମଣ ଶତ୍ରୁଘ୍ନ ଶିରେ, ସର୍ବସୈନ୍ୟଙ୍କ ଉପରେ ଆନନ୍ଦେ ସିଞ୍ଚିଲେ, ଚେତନା ପାଇଣ ସର୍ବେ ଦେଖିଣ ଜାନକୀ ମନେ ମହାହୃଷ୍ଟ ହୋଇ, ଲଜ୍ଜା ପାଇ ଖଣ୍ଡେ ଦୂରେ ଉଭା ହେଲେ ଯାଇ, ମୁନିଙ୍କ ପାଦେ ନ ମିଲେ ଶ୍ରୀରାମ ଲକ୍ଷ୍ମଣ, ଶତ୍ରୁଘ୍ନ ସହି ସୈନ୍ୟ ଆନନ୍ଦ ହୋଇଣ ମୁନି କଲ୍ୟାଣ ବାଞ୍ଛିଲେ, ଲବ କୁଶ ଦୁହିଙ୍କୁ ତଲୟ କହି ଦେଲେ, ପିତା ଖୁଡ଼ୁ ତାଙ୍କ ପାଦେ ନମି ଭାଇ ବେନି, ଛାମୁରେ ଉଭା ହୋ ଯାଇ ରାମ ଚରଣେ ନ ମିଲେ, ସଦାଶିବ ବୋଲେ ରାମ।